आकाशवाणी। ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଯାଜପୁର ଜିଲ୍ଲା ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ପିଣ୍ଡ ଦାନ କଲେ ରାଷ୍ଟ୍ରପତି। ଐତିହାସିକ ଭାରତ ଆମେରିକା ବାଣିଜ୍ୟ ବୁଝାମଣା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ବର୍ଦ୍ଧିତ କଲେ NDA ସାଂସଦ। ସୂଚନା ଆଦାନ ପ୍ରଦାନ ନାମରେ ନାଗରିକଙ୍କ ଗୋପନୀୟତା ଅଧିକାର ସହ ସାଲିସ କରାଯିବ ନାହିଁ କହିଲେ ସୁପ୍ରିମକୋର୍ଟ। ଏବଂ ମହିଳା ପ୍ରିମିୟର ଲିଗ୍ ଏଲିମିନେଟର ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ଲୋକସଭାରେ ଆଜି ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ଓମ୍ ବିର୍ଲା ଅପରାହ୍ନ 2 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି। ଆଜି ଗୃହକାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି ପୂର୍ବତନ ସାଂସଦ ସ୍ୱରୂପ ସିଂ ହିରେନ ନାୟକଙ୍କ ବିୟୋଗରେ ଶୋକବ୍ୟକ୍ତ କରିଥିଲେ। ପରଲୋକଗତ ନେତାଙ୍କ ପ୍ରତି ସମ୍ମାନ ସ୍ୱରୂପ ଗୃହରେ ନୀରବ ପ୍ରାର୍ଥନା କରାଯାଇଥିଲା। ଏହାପରେ ଆରମ୍ଭ ହୋଇଥିବା ପ୍ରଶ୍ନକାଳରେ କେନ୍ଦ୍ର ଗୃହରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ CAPF ପ୍ରଶିକ୍ଷଣ ପ୍ରତିଷ୍ଠାନ ଉପରେ ପଚରାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରିବା ବେଳେ ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଏଥିଯୋଗୁଁ ମନ୍ତ୍ରୀ ଗୃହରେ ସମ୍ପୂର୍ଣ୍ଣ ଉତ୍ତର ରଖି ନପାରିବାରୁ ବାଚସ୍ପତି ଶ୍ରୀ ବିର୍ଲା ଉଦ୍ବେଗ ପ୍ରକାଶ କରିଥିଲେ। ଗୃହକାର୍ଯ୍ୟକୁ ସୁରୁଖୁରୁରେ ଚଳାଇବା ପାଇଁ ବାଚସ୍ପତି ନିବେଦନ କରିଥିଲେ ହେଁ ବିରୋଧୀ ସଦସ୍ୟମାନେ ବିକ୍ଷୋଭ ଜାରି ରଖିବାରୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଦେଶର 18 ଶକ୍ତିପୀଠ ମଧ୍ୟରୁ ଓଡ଼ିଶାର ଯାଜପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମା'ଙ୍କୁ ଦର୍ଶନ କରିଛନ୍ତି। ମନ୍ଦିର ପରିସରରେ ଅବସ୍ଥିତ ପବିତ୍ର ନାଭିଗୟାରେ ରାଷ୍ଟ୍ରପତି ତାଙ୍କ ପରଲୋକଗତ ପୂର୍ବପୁରୁଷଙ୍କ ଉଦ୍ଦେଶ୍ୟରେ ଆନୁଷ୍ଠାନିକ ନୈବେଦ୍ୟ ପିଣ୍ଡ ମଧ୍ୟ ଦାନ କରିଥିଲେ। ରାଷ୍ଟ୍ରପତିଙ୍କ ଆଗମନକୁ ଦୃଷ୍ଟିରେ ରଖି ମା' ବିରଜା ମନ୍ଦିରକୁ ସର୍ବସାଧାରଣ ଦର୍ଶନ ନିମନ୍ତେ ବନ୍ଦ ରଖାଯିବା ସହ ଆଖପାଖ ଅଞ୍ଚଳର ସମସ୍ତ ବିଦ୍ୟାଳୟକୁ ଛୁଟି ଘୋଷଣା କରାଯାଇଥିଲା। ରାଷ୍ଟ୍ରପତିଙ୍କ ସୁରକ୍ଷା ଦୃଷ୍ଟିରୁ 20 ପ୍ଲାଟୁନ୍ ପୁଲିସ ଫୋର୍ସ ନିୟୋଜିତ କରାଯାଇଥିଲା। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ମୁର୍ମୁ ବିରଜାଙ୍କ ଦର୍ଶନ ପରେ ବାଲେଶ୍ୱର ଜିଲ୍ଲା ଗସ୍ତ କରି ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି। ସେଠାରେ ବିଶ୍ୱବିଦ୍ୟାଳୟର ନବନିର୍ମିତ ପ୍ରେକ୍ଷାଳୟକୁ ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ସନ୍ଧ୍ୟାରେ ପୁରୀ ଗସ୍ତ କରି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ସହ ପିଣ୍ଡଦାନ କରିବେ ବୋଲି ଆମ ସମ୍ବାଦଦାତା ଜଣାଇଛନ୍ତି। ଆସନ୍ତା 7 ପର୍ଯ୍ୟନ୍ତ ରାଷ୍ଟ୍ରପତି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଐତିହାସିକ ଭାରତ ଆମେରିକା ବାଣିଜ୍ୟ ବୁଝାମଣା ନେଇ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ NDA ସଂସଦୀୟ ଦଳ ବୈଠକରେ ସାଂସଦମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସଂସଦ ଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ସ୍ୱାକ୍ଷର ହେବାର 1 ସପ୍ତାହ ମଧ୍ୟରେ ଆମେରିକା ସହ ଏହି ବାଣିଜ୍ୟ ବୁଝାମଣା ହୋଇଛି। ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ସହ ସମନ୍ୱୟ ରକ୍ଷା କରି ସମସ୍ତ ବିକଶିତ ଦେଶ କାର୍ଯ୍ୟ କରିବାକୁ ଚାହୁଁଥିବା ଶ୍ରୀ ରିଜିଜୁ କହିଛନ୍ତି। ଏପର୍ଯ୍ୟନ୍ତ ଭାରତ 39 ଦେଶ ସହ ମୁକ୍ତ ବାଣିଜ୍ୟ ରାଜିନାମା ସ୍ୱାକ୍ଷର କରିଥିବା ସେ କହିଛନ୍ତି।
39 डेवलप कंट्रीज के साथ जो डील हुए हैं वो इस चीज को दर्शाता है कि प्रधानमंत्री जी के नेतृत्व में आज जो डेवलप कंट्रीज है सब लोग भारत के साथ तालमेल करके एक साथ काम करना चाहते हैं, पार्टनरशिप में काम करना चाहते हैं। इससे हमारे आम लोगों का जिंदगी में बहुत फायदा होने वाला है।
ବିଜେପିର ନବନିର୍ବାଚିତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମଧ୍ୟ NDA ସଂସଦୀୟ ଦଳ ବୈଠକରେ ସମ୍ବର୍ଦ୍ଧିତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ଅମିତ ଶାହା, ଡକ୍ଟର ଏସ୍ ଜୟଶଙ୍କର, ଅଶ୍ୱିନୀ ବୈଷ୍ଣବ, ପୀୟୁଷ ଗୋୟଲ ଏବଂ କିରଣ ରିଜିଜୁ ବାଣିଜ୍ୟ ଚୁକ୍ତିନାମା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର କହିଛନ୍ତି, ଏହି ଚୁକ୍ତିନାମା ଫଳରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ସହ ଉଭୟ ଦେଶର ଅର୍ଥନୀତିରେ ସୃଜନଶୀଳତାକୁ ଅଗ୍ରାଧିକାର ମିଳିବ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ଏହି ବୁଝାମଣା ଦ୍ୱାରା ବାଣିଜ୍ୟିକ ଆଦାନ ପ୍ରଦାନ ଦୃଢ଼ ହେବା ସହ ଉଭୟ ଦେଶର ବିକାଶ କ୍ଷେତ୍ରକୁ ପ୍ରାଧାନ୍ୟ ମିଳିବ। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ଉଭୟ ଦେଶର ବିକାଶ ସ୍ତରକୁ ଦୃଢ଼ କରିବା କ୍ଷେତ୍ରରେ ଏବଂ ମୁକ୍ତ ବାଣିଜ୍ୟ ବ୍ୟବସ୍ଥାକୁ ଅଗ୍ରାଧିକାର ଦେବା ଲାଗି ଏହି ଚୁକ୍ତି ଉଦ୍ଦିଷ୍ଟ। ଶ୍ରୀ ଗୋୟଲ କହିଛନ୍ତି, ଏହା କେବଳ ବାଣିଜ୍ୟ ଚୁକ୍ତି ନୁହେଁ, ବରଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ ନିଆଯାଉଥିବା ପଦକ୍ଷେପଗୁଡ଼ିକୁ ଗତିଶୀଳ କରାଇବ। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାକୁ ଏକ ବଡ଼ ବିଜୟ ବୋଲି କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବୈଷ୍ଣବ କହିଛନ୍ତି, ଶାନ୍ତି ଏବଂ ବିକାଶ ପାଇଁ ଉଭୟ ଭାରତ ଏବଂ ଆମେରିକା ପାଖରେ ଶକ୍ତି ରହିଛି। ଉଭୟ ଦେଶ ବିଶ୍ୱର ମଙ୍ଗଳ ପାଇଁ ସମାଧାନର ରାସ୍ତା ବାହାର କରିପାରିବେ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
प्रिय साथियों, मैं कांबे नीतु राज्य कमेटी सदस्य बोल रहा हूँ। मेरे साथ ममता हनुपा 16 और कांबेड़ पुलिस के पास आत्मसमर्पण किए। हमारे महासचिव से लेकर नीचे तक कांबेड़ नुकसान या आत्मसमर्पण किए। अभी जनाधार भर्ती मिलिशिया पार्टी को फंड और समन्वय नहीं है। उड़ीसा में पश्चिम ब्यूरो भी नुकसान या सरेंडर हुआ। अभी पूर्व ब्यूरो में केवल कुछ ही लोग रहे, इसलिए सब लोग सरेंडर होने के लिए योजना, यही मेरा सुझाव है। अगर नहीं करेंगे तो समस्या बढ़ जाएगी, नुकसान भी होगा। सरेंडर करने पर यहाँ उड़ीसा पुलिस हर तरह की सुविधा दे रही है। आप लोगों से निवेदन है कि गांव के किसी भी आदमी का फोन मांगकर मेरे मोबाइल नंबर 7815070531 पर संपर्क करें। मैं आपको लाने का इंतजाम करूंगा। आपका राज्य कमेटी सदस्य नीतू।
ଡାଟା ସେୟାରିଙ୍ଗ ନାମରେ ଟେକ୍ନୋଲୋଜି କମ୍ପାନୀମାନେ ନାଗରିକଙ୍କ ଗୋପନୀୟତା ଅଧିକାର ସହିତ ଖେଳିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଭାରତୀୟ ପ୍ରତିଯୋଗିତା ଆୟୋଗ ସିସିଆଇ ନାଗରିକ ଗୋପନୀୟତା ନୀତି ଉପରେ ଲଗାଇଥିବା 213,14,00,000 ଟଙ୍କାର ଜରିମାନା ଆଦେଶ ବିରୋଧରେ ଆଗତ ଆବେଦନର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ମେଟା ଏବଂ ହ୍ୱାଟ୍ସଆପ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚି ଏବଂ ଜଷ୍ଟିସ୍ ବିପୁଲ ଏମ୍ ପାଞ୍ଚୋଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟକୁ ପକ୍ଷଭୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେଟା ଖଣ୍ଡପୀଠରେ ଉପସ୍ଥିତ ରହି ବ୍ୟାବସାୟିକ ଉଦ୍ଦେଶ୍ୟରେ ବ୍ୟବହାରକାରୀଙ୍କ ତଥ୍ୟ ବାଣ୍ଟିବାର ଶୋଷଣକାରୀ ଅଭ୍ୟାସକୁ ସମାଲୋଚନା କରିଥିଲେ। ମେଟା ଏବଂ ହ୍ୱାଟ୍ସଆପ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ମୁକୁଲ ରୋହତଗୀ ଏବଂ ଅଖିଲ ସିବଲ କହିଥିଲେ, ବ୍ୟବହାରକାରୀଙ୍କ ସମସ୍ତ ମେସେଜ୍ ସମ୍ପୂର୍ଣ୍ଣ ସୁରକ୍ଷିତ ଏବଂ କମ୍ପାନୀଗୁଡ଼ିକ କୌଣସି ବିଷୟବସ୍ତୁକୁ ଆକ୍ସେସ୍ କରିପାରିବେ ନାହିଁ। ସମ୍ବାଦର ଅବଶିଷ୍ଟାଂଶ ଶୁଣିପାରିବେ ଏହି ବିଜ୍ଞାପନ ପରେ।
प्रिया कांबेड नाना राज्य कमेटी सदस्य कांबेड नीतू बेहतम नावा संघे ममता अनुपा आलके ने 16 कांबेड संघे पुलिस ते आत्मसमर्पण की तो मना महासचिव तिंचो दौड़ ना कांबेड नुकसान या आत्मसमर्पण की मुंतोर इंजे के जनाधारो भर्ती मिलिशिया पार्टी की वेडे समन्वय हिले मना ओडिशा ते पश्चिम ब्यूरो वेडे नुकसान या सरेंडर हायन प्रस्ता इंजे पूर्वी ब्यूरो ते व्यक्तवाल इच्छुर मूल्य नोर अदेन के सभ्य तोर सरेंडर की अनुमेदे आलसना इंजो नावा सुझाव अगर सरेंडर की ओके समस्या पेरसिता नुकसान वेडे आंता सरेंडर कितके ओडिशा पुलिस तोरु हर प्रकार ता चौदा इंतोर मिकिन व्यस्तन बात इतके बिदई नाटिनवरा फोन तालक्सी मंजी संपर्क किए नमैदे नावा मोबाइल नंबर 7815070531 मिकुन ततनमैदे तैयार कितन मेवा राज्य कमेटी सदस्य नीतू।
बेसामरिक विमान चलाचल मंत्रालय केन्द्र बजेट 2026-27 को स्वागत करिछि। ମନ୍ତ୍ରଣାଳୟ କହିଛି ଏହି ବଜେଟ୍ ଦେଶର ବିମାନ ଚଳାଚଳ କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବାରେ ସମର୍ଥନ କରିବ। ବିମାନ ଏବଂ ଭାରତୀୟ ଉପକରଣ ଉପରେ ମୌଳିକ ସୀମାଶୁଳ୍କ ଛାଡ଼ କରାଯିବା ଦ୍ୱାରା ଘରୋଇ ବିମାନ ଉତ୍ପାଦନକୁ ଯଥେଷ୍ଟ ପ୍ରୋତ୍ସାହନ ମିଳିବ। ଉତ୍ତରାଖଣ୍ଡର ଡେରାଡୁନ୍ ଜିଲ୍ଲା କଲ୍ସି ଅଞ୍ଚଳରେ କ୍ୱାନୁ ମିନାସ ମୋଟର ରାସ୍ତାରେ ହିମାଚଳ ପରିବହନ ନିଗମର ଏକ ବସ୍ ଖାତକୁ ଖସିପଡ଼ିବା ଫଳରେ 4 ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଆହତ 12 ଜଣ ଯାତ୍ରୀଙ୍କୁ ସ୍ଥାନୀୟ ବିକାଶନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟ୍ରେ ଆଜି ଗୁଜରାଟ ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏଲିମିନେଟର ପର୍ଯ୍ୟାୟ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଭଦୋଦରାର କୋଟାମ୍ବିସ୍ଥିତ ବିସିଏ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଅନୁଷ୍ଠିତ ହେବ। ଆଜିର ମ୍ୟାଚ୍ର ବିଜେତା ଆସନ୍ତା ଗୁରୁବାର ଫାଇନାଲ୍ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ମୁକାବିଲା କରିବ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଲୋକସଭା ଅପରାହ୍ନ 2 ପର୍ଯ୍ୟନ୍ତ ମୁଲତବୀ। ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଯାଜପୁର ଜିଲ୍ଲା ନାଭିଗୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନୈବେଦ୍ୟ ପିଣ୍ଡ ଦାନ କଲେ ରାଷ୍ଟ୍ରପତି। ଐତିହାସିକ ଭାରତ ଆମେରିକା ବାଣିଜ୍ୟ ବୁଝାମଣା ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ବର୍ଦ୍ଧିତ କଲେ ଏନ୍ଡିଏ ସାଂସଦ। ସୂଚନା ଆଦାନ ପ୍ରଦାନ ନାମରେ ନାଗରିକଙ୍କ ଗୋପନୀୟତା ଅଧିକାର ସହ ସାଲିସ କରାଯିବ ନାହିଁ କହିଲେ ସୁପ୍ରିମକୋର୍ଟ। ଏବଂ ମହିଳା ପ୍ରିମିୟର ଲିଗ୍ ଏଲିମିନେଟର ପର୍ଯ୍ୟାୟରେ ଆଜି ଅନୁଷ୍ଠିତ ହେବ ଗୁଜରାଟ ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା।